ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30ରେ। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମରେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ପିଲାମାନଙ୍କ କାହାଣୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସରଗଧାମ ତାର ଅଲିଭା তারা তারা অলিব তারা নীল আকাশর নীল আকাশর দিয়ে শুভ বরতা দিয়ে শুভ বরতা প্রাণ কথা কর প্রাণ কথা কর স্বর্গ বাহিনী তু তুমি সফল সাথে স্বর্গ বাহিনী তু তুমি সফল সাথে করন্তি প্রশংসা ঈশনন্দন তারা অলিভ তারা তারা অলিভ তারা নীল আকাশর 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 নীল আকাশর
শ্রোতা এই ভক্তিময় গীত আপনার কেমিতি লাগিলা চালন্তু এবে শুনিবা পিলামানকর কাহানি।
নমস্কার পিলামানে, সমস্তে ভালো আছ তো? তাহলে চালন্তু আজি আমি মানে গোটিয়ে সৌন্দর্য কাহানি শুনিবা। এই কাহানি হচ্ছে উড়ন্তা ঘরর বড়িয়া কথা। দিনে বাদশা বীরবলঙ্কু কহিলে, তুমি গোটিয়ে উড়ন্তা গৃহ বা শূন্য নিবাস তিয়ারি করিবার বন্দোবস্ত কর। আমে বেটম বেগম সাহেবঙ্কর ভারি ইচ্ছা সেইপরি গোটিয়ে ঘর রহিবা সকাশে। যাহা টঙ্কা লাগিব সমস্ত রীতিমত দিয়াযিব, তুমি শীঘ্র করিবার যোগাড়াই কর। বীরবল কহিলে, যাহা পান মোর মধ্য সেপরি ঘরটিয়ে করিবাকু প্রবল ইচ্ছা অছি। কেবল ভয়রে আপনকু সাহস করি কহিপারুনথিলি। আজি যেতেবেলে স্বয়ং হজুর এ প্রশ্ন উঠাইছন্তি, আও বিলম্ব করিবার আবশ্যক নাহি। শাস্ত্র কহিছি শুভস্য শীঘ্রং, অর্থাৎ শুভ কার্য করিবাকু হেলে বিলম্ব করিবার অনাবশ্যক। আপন মতে খরচ টঙ্কা দিয়ন্তু, মু দুই মাস ভিতরে কারিগর মানঙ্কু আনি হাজর করাইবি। কারণ উড়ান্ত ঘর তিয়ারি করিবা কারিগর ভারতবর্ষরে কেহি নাহান্তি। এমানে যেতে প্রকার ভালো ঘর তুলিবে কেবল মাটি উপরে, সেপরি ঘর এমানঙ্কু আসে নাহি। আমেরিকা কিংবা রুষিয়া দেশরু কারিগর মানঙ্কু আনিবাকু হেব, তেনু অনেক গুড়ায়ে টঙ্কা খরচ লাগিপারে। কারণ কারিগরক মানঙ্ক আনিবা রাস্তা খরচ ও সেমানঙ্ক ঘরে অগ্রিম টঙ্কা দেবাকু পড়িব। এ কথা শুনি বাদশাহা কহিলে, যেতে টঙ্কা লাগুছি পছে আপত্তি নাহি, তুমি শীঘ্র কারিগর অনাইবার ব্যবস্থা কর। এহা কহি বীরবলঙ্কু দেই তুমকু আপনা দেবার প্রতিশোধ আদায় করিদেবি। এহা কহি বীরবলঙ্কু সাথিরে যিবাকু বাহার হেলে। গলাবেলে মধ্য বেগম মহলরে কাম দাম করুথিবা চাকুরাণীকু নেইগলে। বীরবল আগে আগে বাট কড়েই নেউথান্তি। তিনজন যাক বগিচা ভিতরে পঞ্চিবা মাত্রে বাদশাহা কহিলে, কাহি কেউটি অছি সে বদমাস? বীরবল কুয়ো আড়কু হাত দেখাই কহিলে, আজ্ঞা বদমাস সেই কুয়ো ভিতরে পশিছি। এ কথা কহি বাদশাহা চাকরণীকু নেই কুয়ো পাখরে পহঞ্চি কহিলে, দেখন্তু আজ্ঞা কেমিতি আরামরে কুয়ো ভিতরে লুচিছি। কাহি বলি কহি বাদশাহা ও চাকুরাণী দুইজন যাক কুয়ো কুয়োকু অনাইবাকু লাগিলে। বীরবল সেমানঙ্ক ছাইকু দেখাই দেই কহিলা, হে আজ্ঞা সেই বদমাস বড় মিছুয়া কেমিতি অনাউছি, মু গলাবেলে একা একা কুয়োরে রইথিলা, বর্তমান কেউঠু আও গোটায়ে ভাতুড়ুয়া গোটায়ে মাইকিনিয়াকু সাঙ্গরে আনি রখিছি। মাইকিনিয়াটা বোধে তা ঘর বালি হেব, ভাড়ুয়াটা বোধে ତା ଚାକର ପାଖରେ ହେବ ବୋଲି ଜଣାପଡ଼ୁଛି। ବୀରବଲଙ୍କ ଏପରି ରହସ୍ୟପୂର୍ଣ୍ଣ କଥା ଶୁଣି ବାଦଶା ଠୋ ଠୋ ହୋଇ ହସି ଉଠି ନଅର ଆଡ଼କୁ ପଳାଇଗଲେ। ଚାକରାଣୀ ବିଚାରା ମୁହଁ ଟିକେ ନାକୁ ହୋଇଗଲା। ସେ ସରମରେ ଜଲିଯାଇ ମୁହଁରେ ଲୁଗା ଦେଇ ହସି ହସି ପଳାଇଗଲା। ବୀରବଲ କୂଅ ଭିତରେ ଯାହାକୁ ବଡ଼ ମିଛୁଆ ବୋଲି କହିଲେ ସେ ହେଉଛନ୍ତି ନିଜେ ଆକବର ବାଦଶା। ତାଙ୍କର ବଡ଼ ବଡ଼ ମୁଛା ଥାଏ, ତାଙ୍କରି ଛାଇକୁ ଦେଖାଇ ଦେଇ ଏପରି କହିଲେ, ମାଇକି ନିଆଁଟି ହେଉଛି ତାଙ୍କର ଚାକରଣୀ, ଯାହାକୁ କି ବାଦଶାହଙ୍କର ସ୍ତ୍ରୀ ବନାଇ ଦେଲେ, ଆଉ ମଧ୍ୟ ତାଙ୍କ ନିଜକୁ ବାଡ଼ୁଆ ବୋଲି ବିବିଧ କଲେ। ଏ ହେଉଛି ବୀରବଲର ବୁଦ୍ଧିର କାର୍ଯ୍ୟ। ପିଲାମାନେ, ସମୟ ପରିସ୍ଥିତିରେ ଯଦି ଆମ ଯେଉଁ ବିବେକ ଅଛି ତାହାକୁ ଯଦି ଆମେ ଭଲରେ ବ୍ୟବହାର କରିବା, ବିପଦରୁ ଆମେ ପାର ହୋଇପାରିବା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପିଲାମାନେ, କାହାଣୀ ଭଲ ଲାଗିଲା ତ?
କର୍ମର ସେ ଫଳ।
ତାହେଲେ ବର୍ତ୍ତମାନ ପବିତ୍ର ଶାସ୍ତ୍ରରୁ ଶୁଣିବା ପରମେଶ୍ୱରଙ୍କର ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱରଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ସେହି ପରାକ୍ରମୀ ପରମେଶ୍ୱର ତାହାଙ୍କ ଅସୀମ ପ୍ରେମରେ ଆପଣମାନଙ୍କୁ ଭରାଇ ରଖନ୍ତୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଈଶ୍ୱରଙ୍କ ସହ ନିଷ୍ପତ୍ତି କରିବା। ଏହା ଆଲୋଚନା କରିବା ପୂର୍ବେ ଚାଲନ୍ତୁ ଆମ୍ଭେମାନେ ପବିତ୍ର ଶାସ୍ତ୍ରରୁ ଏକ ସୌନ୍ଦର୍ଯ୍ୟ ପଦଟା ପଢ଼ିବା। ଏହା ଆମ୍ଭେମାନେ ପାଉଅଛୁ ଯାତ୍ରା ପୁସ୍ତକ 19:8। ତହିଁରେ ସମସ୍ତ ଲୋକ ଏକ ସଙ୍ଗରେ ଅଙ୍ଗୀକାର କରି କହିଲେ, ସଦାପ୍ରଭୁ ଯେଉଁ କଥା କହି ଅଛନ୍ତି ତାହା ସବୁ ଆମ୍ଭେମାନେ କରିବା। ସେତେବେଳେ ମୋଶା ସଦାପ୍ରଭୁଙ୍କ ନିକଟରେ ଲୋକମାନଙ୍କ କଥା ଜଣାଇଲେ। ପ୍ରିୟ ଶ୍ରୋତା, ଏହା ଆଗକୁ ବଢ଼ିବା ପୂର୍ବରୁ ଚାଲନ୍ତୁ ଆମ୍ଭେ ଏକ ବାଇବଲର କାହାଣୀ ପଢ଼ିବା। ଆମ୍ଭେ ଏ କାହାଣୀ ପାଉଅଛୁ ଆଦି ପୁସ୍ତକ 28 ପର୍ବରେ। ଏହି କାହାଣୀ ହେଉଛି ଇସାକଙ୍କ ପୁଅ ଜାକୁବଙ୍କ ବିଷୟରେ। ଏଠି କହୁଅଛି, ଅନନ୍ତର ଇସାକ ଜାକୁବକୁ ଡକାଇ ଆଶୀର୍ବାଦ କଲେ ଏବଂ ଏହି ଆଜ୍ଞା ଦେଇ ତାହାକୁ କହିଲେ, ତୁମ୍ଭେ କିନାନ ଦେଶର କୌଣସି କନ୍ୟାକୁ ବିବାହ କରିବ ନାହିଁ। ଉଠ, ପଦନ ଆରମରେ ଆପଣା ମାତା ମହ ବେଥୁୟଲର ଗୃହକୁ ଯାଇ ସେଠାରେ ଆପଣା ମାତୁଲ ଲାଭନର କୌଣସି କନ୍ୟାକୁ ବିବାହ କର। ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ତୁମକୁ ନାନା ଜନସମାଜ କରିବା ପାଇଁ ଫଲବନ୍ତ ଓ ବହୁ ପ୍ରଜାବନ୍ତ କରନ୍ତୁ। ଆଉ ଅବ୍ରାହ୍ମଙ୍କ ପତି ଦତ୍ତ ଆଶୀର୍ବାଦ ତୁମଠାରେ ଓ ତୁମ ବଂଶରେ ସଫଳ କରନ୍ତୁ। ତହିଁରେ ପରମେଶ୍ୱର ତୁମର ପ୍ରବାସ ସ୍ଥାନ ଏହି ଯେଉଁ ଦେଶ ଅବ୍ରାହ୍ମକୁ ଦେଇଅଛନ୍ତି ସେହି ଦେଶରେ ତୁମ୍ଭର ଅଧିକାର ହେଉ। ଅନନ୍ତର ଇସାକ ଜାକୁବକୁ ବିଦାୟୀ କରନ୍ତେ ସେ ପଦନ ଆରାମରେ ଆରାମୀୟ ବେଥୁୟଲର ପୁତ୍ର ଲାବନର ଅର୍ଥାତ୍ ଜାକୁବ ଓ ଔସର ମାତା ରେବିକାର ଭ୍ରାତା ନିକଟକୁ ଯାତ୍ରା କଲା। ଅନନ୍ତର ଇସାକ ଜାକୁବକୁ ଆଶୀର୍ବାଦ କରି ବିବାହ ନିମନ୍ତେ ପଦନ ଆରାମକୁ ବିଦାୟ କଲେ। ପୁଣି ଆଶୀର୍ବାଦ କରିବା ସମୟରେ ତାହାକୁ ଆଜ୍ଞା ଦେଇ କହିଲେ, ତୁମ୍ଭେ କିନାନ ଦେଶର କୌଣସି କନ୍ୟା ବିବାହ କର ନାହିଁ। ଆଉ ଜାକୁବ ଆପଣା ପିତାମାତାଙ୍କର ଆଜ୍ଞା ମାନି ପଦନ ଆରାମକୁ ପ୍ରସ୍ଥାନ କରିଅଛି। ଏହା ଦେଖି ଔସ ଆପଣା ପିତା ଇସାକଙ୍କର କିନାନ ଦେଶୀୟ କନ୍ୟାମାନଙ୍କ ପ୍ରତି ଅସନ୍ତୁଷ୍ଟ ଥିବାର ଜାଣି ଆପଣାର ଭାର୍ଯ୍ୟାଗଣ ଥିଲେ ହେଁ ଇସ୍ରାଏଲର ନିକଟକୁ ଯାଇ ଅବ୍ରାହ୍ମଙ୍କ ପୁତ୍ରୀ ଇସ୍ମାଏଲର ପୁତ୍ରୀ ନବାୟତର ଭଗିନୀ ମହଲତ୍ ନମ୍ମୀ କନ୍ୟାକୁ ବିବାହ କଲା। ଅନନ୍ତର ଜାକୁବ ବେରସବାରୁ ବାହାରି ହାରାନ ଆଡ଼କୁ ଯାତ୍ରା କଲା। ପୁଣି ସୂର୍ଯ୍ୟନ୍ତ ହେବାର ସେ କୌଣସି ଏକ ସ୍ଥାନରେ ଉତ୍ତରି ରାତ୍ରି କ୍ଷେପଣ କଲା। ପୁଣି ସେ ସେହି ସ୍ଥାନର ଖଣ୍ଡିଏ ପ୍ରସ୍ତର ନେଇ ମସ୍ତକ ତଳେ ଦେଇ ନିଦ୍ରା ଯିବା ନିମନ୍ତେ ସେହି ସ୍ଥାନରେ ଶୟନ କଲା। ତହିଁରେ ସେ ସ୍ୱପ୍ନ ଯୋଗେ ଥିବାର ସ୍ଥାପିତ ଗୋଟିଏ ସୋପାନ ଦେଖିଲା। ତହିଁର ମସ୍ତକ ଗଗନସ୍ପର୍ଶୀ ପୁଣି ଦେଖ, ତାହା ଦେଇ ପରମେଶ୍ୱରଙ୍କ ଦୂତଗଣ ଆରୋହଣ ଓ ଆବେଗହନ କରୁଅଛନ୍ତି। ଆଉ ଦେଖ, ସଦାପ୍ରଭୁ ତହିଁ ଉପରେ ଠିଆ ହୋଇ କହିଲେ, ଆମେ ସଦାପ୍ରଭୁ ତୁମ ପୂର୍ବପୁରୁଷ ଅବ୍ରାହ୍ମର ପରମେଶ୍ୱର ଓ ଇସାକର ପରମେଶ୍ୱର ଅଟୁ। ତୁମ୍ଭେ ଏଇ ଯେଉଁ ଦେଶରେ ଶୟନ କରୁଅଛ ତାହା ଆମ୍ଭେ ତୁମକୁ ଓ ତୁମ ବଂଶକୁ ଦେବା। ତୁମର ବଂଶ ପୃଥିବୀର ଧୂଲି ପରି ଅସଂଖ୍ୟ ହେବ। ପୁଣି ତୁମ୍ଭେ ପୂର୍ବ ଓ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ ଚାରିଆଡ଼େ ବୃଦ୍ଧି ପାଇବ। ପୁଣି ତୁମ୍ଭଠାରୁ ଓ ତୁମ୍ଭ ବଂଶଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ। ପୁଣି ଦେଖ, ଆମ୍ଭେ ତୁମର ସହାୟ ଅଟୁ, ଆଉ ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ ସେହି ସେହି ସ୍ଥାନରେ ଆମ୍ଭେ ତୁମକୁ ରକ୍ଷା କରିବା ଓ ପୁନର୍ବାର ତୁମକୁ ଏ ଦେଶକୁ ଆଣିବା। କାରଣ ଆମ୍ଭେ ଯାହା ତୁମକୁ କହିଅଛୁ ତାହା ସଫଳ ନ କରିବା ଯାଏ ଆମ୍ଭେ ତୁମକୁ ପରିତ୍ୟାଗ କରିବା ନାହିଁ। ଅନନ୍ତର ନିଦ୍ରାତ୍ର ଉଠନ୍ତେ ଯାକୁବ ଜାଗ୍ରତ ହୋଇ କହିଲା, ଅବଶ୍ୟ ଏହି ସ୍ଥାନରେ ସଦାପ୍ରଭୁ ଅଛନ୍ତି, ମାତ୍ର ମୁଁ ତାହା ଜାଣିଲି ନାହିଁ। ପୁଣି ସେ ଭୀତ ହୋଇ ଆହୁରି କହିଲେ, ଏ କିପରି ଭୟାନକ ସ୍ଥାନ! ଏ ତ ନିତାନ୍ତ ପରମେଶ୍ୱରଙ୍କର ଗୃହ, ଏହି ତ ସ୍ୱର୍ଗର ଦ୍ୱାର। ଅନନ୍ତର ଯାକୁବ ପ୍ରଭାତରେ ଉଠି ଯେଉଁ ପ୍ରସ୍ତର ମସ୍ତକ ତଳେ ଦେଇଥିଲା ତାହା ନେଇ ସ୍ତମ୍ଭ ରୂପେ ସ୍ଥାପନ କରି ତହିଁ ଉପରେ ତୈଳ ଢାଲିଲା। ପୁଣି ସେହି ସ୍ଥାନର ନାମ ବେଥେଲ ବା ପରମେଶ୍ୱରଙ୍କ ଗୃହ ରଖିଲା। ମାତ୍ର ପୂର୍ବେ ସେହି ନଗର ନାମ ଲୁସି ଥିଲା। ଆଉ ଯାକୁବ ମାନତ କରି କହିଲା, ଯେବେ ପରମେଶ୍ୱର ମୋତେ ମୋହର ସହାୟ ହେବେ ଓ ମୋହର ଏହି ଯିବା ପଥରେ ମୋତେ ରକ୍ଷା କରିବେ, ପୁଣି ଆହାର ନିମନ୍ତେ ଅନ୍ନ ଓ ପରିଧାନ ନିମନ୍ତେ ବସ୍ତ୍ର ଦେବେ, ଆଉ ଯେବେ ମୁଁ କୁଶଳରେ ପିତୃଗ୍ରହକୁ ପୁନର୍ବାର ଆସିବି ତେବେ ସଦାପ୍ରଭୁ ମୋହର ପରମେଶ୍ୱର ହେବ। ପୁଣି ମୁଁ ଏହି ଯେଉଁ ପ୍ରସ୍ତର ସ୍ତମ୍ଭ ରୂପେ ସ୍ଥାପନ କରିଅଛି ତାହା ପରମେଶ୍ୱରଙ୍କ ଗୃହ ହେବ, ଆଉ ତୁମ୍ଭେ ମୋତେ ଯାହା ସବୁ ଦେବ ତହିଁର ଦଶମାଂଶ ମୁଁ ତୁମକୁ ଅବଶ୍ୟ ଦେବି। ପ୍ରିୟ ଶ୍ରୋତା, ଏହା ହେଲା ଯାକୁବଙ୍କର କାହାଣୀ, ଯିଏକି ସଦାପ୍ରଭୁଙ୍କ ସହିତ ଏକ ନିଷ୍ପତ୍ତି କରିଥିଲେ। ପ୍ରିୟ ଶ୍ରୋତା, ଆମେ ମୃତ୍ୟୁକୁ ଭୟ କର ବା ଭୟ କରୁ, ଆମେ ବଞ୍ଚିବାକୁ ଚାହିଁଥାଉ। ସ୍ୱର୍ଗ ଅତି ଆକର୍ଷଣୀୟ ଅଟେ। ଈଶ୍ୱର ଏହା ବିନା ମୂଲ୍ୟରେ ଜାତି ଦିଅନ୍ତି ଏବଂ ଆମେ ଏହାକୁ ଇଚ୍ଛାସ୍ତତ ବା ଥକେଇ ଥକେଇ ଗ୍ରହଣ କରିଥାଉ। ଆମେ ଯେଉଁଠାରେ ବାସ କରୁ କୌଣସିଟି ବି ବିନା ମୂଲ୍ୟରେ ମିଳେ ନାହିଁ। ଏହାକୁ ବିନା ମୂଲ୍ୟରେ ମିଳୁଥିବା ହେତୁ ଚୁତ୍ ମନେ କରୁ। କେବଳ ଗରିବ ଦୁର୍ବଳ ଅସହାୟ ଲୋକେ ହିଁ ବିନା ମୂଲ୍ୟରେ ଗ୍ରହଣ କରିଥାନ୍ତି ବୋଲି ଆମ୍ଭେମାନେ କହିଥାଉ। ତାହା ମଧ୍ୟ ସେମାନଙ୍କ କୌଣସି ପଥ ନଥିବା ହେତୁ ଗ୍ରହଣ କରନ୍ତି ଏବଂ ସର୍ବଦା ସେମାନେ ମଧ୍ୟ ବିନା ମୂଲ୍ୟରେ ଗ୍ରହଣ କରନ୍ତି ନାହିଁ। ଆମେ ଏହାକୁ ଗର୍ବ ବୋଲି କହିଥାଉ, ଏହାକୁ ଆମେ ମର୍ଯ୍ୟାଦର ବିଷୟ ବୋଲି କହୁ, ଏହାକୁ ଆମେ ଆତ୍ମସମ୍ମାନ ବୋଲି କହିଥାଉ। ପ୍ରିୟ ଶ୍ରୋତା, ଈଶ୍ୱରଙ୍କୁ ଏକ କଷ୍ଟପୂର୍ଣ୍ଣ ଚିନ୍ତା ମାର୍ଗ ସହିତ କାର୍ଯ୍ୟ କରିବାକୁ ପଡ଼ିଥାଏ। ପାପୀ ମଣିଷମାନଙ୍କ ଏହା ବୁଝାଇବା ନିମନ୍ତେ ଅନେକ ରୂପରେ ବର୍ଣ୍ଣନା କରିବାକୁ ପଡ଼ିଥାଏ, ତଥାପି ଆମେ ବୁଝିପାରି ନଥାଉ। ଈଶ୍ୱର ଇସ୍ରାଏଲ ସନ୍ତାନମାନଙ୍କୁ ପ୍ରଦର୍ଶନ କରାଇ ଦେଲେ ତାହା ଆମମାନଙ୍କ ଓ ସେମାନଙ୍କ ବୁଝିବା ନିମନ୍ତେ ଦିଆଯାଇଥିଲା। ସେ ତାଙ୍କ ସହିତ ଏକ ଚୁକ୍ତି କଲେ ଏବଂ ସେମାନେ ତାହା ପାଳିବ ବୋଲି ପ୍ରତିଜ୍ଞା କରିଥିଲେ, କିନ୍ତୁ ସେମାନେ ପାଳନ କଲେ ନାହିଁ। ସେମାନେ କରିପାରିଲେ ନାହିଁ, ଯେନୁ ସେ ଏକ ନୂତନ ଚୁକ୍ତି କଲେ ଯାହାକି ଉଭୟ ପଟ ବାଧ୍ୟରେ କିଛି କରିବାକୁ ପଡ଼ିଥିଲା। କିନ୍ତୁ ପ୍ରିୟସୋତା, ଆମେ ଏହାକୁ ପସନ୍ଦ କରୁନାହୁଁ, ଆମେ ଏହା ପାଇପାରିନଥାଉ। ଆମେ ଈଶ୍ୱରଙ୍କ ସଙ୍ଗରେ ବସି ନିଷ୍ପତ୍ତି କରି କହିଥାଉ ଯେ ଆମେ ତୁମରି ଚାହିଦାକୁ ପୂରଣ କରିବୁ, ଆମେମାନେ ଜୀବନ କିଣିବୁ, ଆମେ କିଛି ମଧ୍ୟ ବିନାମୂଲ୍ୟରେ ନେଇ ନଥାଉ, କେହି ମଧ୍ୟ ବିନାମୂଲ୍ୟରେ ଦିଏ ନାହିଁ। ପ୍ରିୟ ଶ୍ରୋତା, ଈଶ୍ୱର କହନ୍ତି, ତୁମରି ଶ୍ରେଷ୍ଠ ଉତ୍ତମତା ହେଉଛି ଅଶୁଚି ବସ୍ତ୍ରତୁଲ୍ୟ। ଆପଣ ନିଜେ କିଛି କରିପାରିବ ନାହିଁ, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ମୋ ଉପରେ ଭରସା ରଖନ୍ତୁ, ଏହା ଯୀଶୁ କହୁଅଛନ୍ତି। ତୁମ୍ଭେ ମୋର ଦାନ ଯାହା ଆପଣମାନଙ୍କୁ ଜାତି ଦିଏ ତାହାର ମୂଲ୍ୟ ବୁଝିବାକୁ ସୁଦ୍ଧା ଆରମ୍ଭ କରିପାରି ନାହଁ। ଏହା ବୁଝିବାକୁ ଅନନ୍ତକାଳ ଦରକାର ହେବ। ତୁମର ଏକମାତ୍ର ପଥ ହେଉଛି ଏହାକୁ ଗ୍ରହଣ କରିବା। ହଁ ପ୍ରିୟ ଶ୍ରୋତା, ବର୍ତ୍ତମାନ ତୁମେମାନେ ମସ୍ତିଷ୍କ ବା ଚିନ୍ତା ଶକ୍ତିରେ ମୃତ୍ୟୁ, ତୁମେମାନେ ଜୀବନର ଆଶ୍ରୟରେ ରହିଥାଅ। ପୁଣି ସେହି ଜୀବନ ଆଶ୍ରୟ ମୋର ଠାରେ ଅଛି, ଏହା ଯୀଶୁ କହୁଅଛନ୍ତି। ଯୀଶୁଖ୍ରୀଷ୍ଟ ମୋର ପୁତ୍ର ଜଗତର ପନ୍ତନାର୍ଥ ବଳିକୃତ ହେଉଛନ୍ତି। ଆପଣ ନିଜେ କିଛି କରିପାରିବେ ନାହିଁ, ଆପଣ ଜୀବନରେ ଯୀଶୁଙ୍କର ଆବଶ୍ୟକତା ରହିଅଛି। ହଁ ପ୍ରିୟ ଶ୍ରୋତା, ଆମ୍ଭମାନଙ୍କ ଜୀବନରେ ଯୀଶୁଙ୍କର ଆବଶ୍ୟକତା ରହିଅଛି, ଯେହେତୁ ତାଙ୍କ ବିନା ଆମେ କିଛି କରିପାରିବା ନାହିଁ। ଯେହେତୁ ଯୀଶୁ କହନ୍ତି, ମୁଁ ସେହି ପଥ, ମୁଁ ସେହି ସତ୍ୟ, ମୁଁ ସେହି ଜୀବନ, ଯଦି ମୋ ଦ୍ୱାରା କେହି ନ ଯିବ କେବେ ହିଁ ସେ ପିତା ପାଖକୁ ଯାଇପାରିବ। ହଁ ଏହା ହେଉଛି ଯୀଶୁ। ଚାଲନ୍ତୁ ସେହି ଯୀଶୁଙ୍କ ଠାରେ ଆମେ ବିଶ୍ୱାସ କରିବା। ଯେଉଁ ନିଷ୍ପତ୍ତି ଆମେ ନେଇଅଛୁ ସେ ନିଷ୍ପତ୍ତିକୁ ଆମେ ରଖି ଚାଲିଥିବା, ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁଙ୍କ ଠାରେ ଆମେ ପ୍ରାର୍ଥନା କରିବା। ହେ ପ୍ରଭୁ, ମୋତେ ଦୟା ବହି ମୋର ଦୁର୍ବଳତାକୁ ବୁଝିବାକୁ ସାହାଯ୍ୟ କରନ୍ତୁ, ଯେମନ୍ତି ମୁଁ ନିଜକୁ ତୁମ ନିକଟରେ ସମର୍ପଣ କରିପାରିବି। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର ଏହି କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।